आकाशवाणी ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ପଶ୍ଚିମ ଏସିଆରେ ଉତ୍ତେଜନାମୂଳକ ପରିସ୍ଥିତି ଓ ଭାରତର ସ୍ଥିତି ଉପରେ ଆଜି ରାଜ୍ୟସଭାରେ ବକ୍ତବ୍ୟ ରଖିବେ ପ୍ରଧାନମନ୍ତ୍ରୀ। ହିନ୍ଦୁ, ଶିଖ ଓ ବୌଦ୍ଧ ଧର୍ମର ବ୍ୟକ୍ତିବିଶେଷ କେବଳ ଅନୁସୂଚିତ ଜାତିର ମାନ୍ୟତା ଦାବି କରିପାରିବେ, କହିଲେ ସୁପ୍ରିମକୋର୍ଟ। ଚଳିତ ବର୍ଷ ରେଳ ସେବା କ୍ଷେତ୍ରରେ 52 ସପ୍ତାହରେ 52 ସଂସ୍କାରମୂଳକ ସମାଧାନ କରାଯିବା ନେଇ ରେଳମନ୍ତ୍ରୀଙ୍କ ଘୋଷଣା ଏବଂ ଯକ୍ଷ୍ମା ରୋଗର କାରଣ ଓ ନିରାକରଣ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଯକ୍ଷ୍ମା ଦିବସ। ଯକ୍ଷ୍ମା ଦୂର କରି ଉତ୍ତମ ସ୍ୱାସ୍ଥ୍ୟ ସୁନିଶ୍ଚିତ କରିବା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆହ୍ୱାନ। ପଶ୍ଚିମ ଏସିଆ ସଂଘର୍ଷ ଓ ଏନେଇ ଭାରତର ସ୍ଥିତି ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ରାଜ୍ୟସଭାରେ ବକ୍ତବ୍ୟ ରଖିବାର କାର୍ଯ୍ୟକ୍ରମ ରହିଛି। ଗତକାଲି ପ୍ରଧାନମନ୍ତ୍ରୀ ଏନେଇ ଲୋକସଭାରେ ନାଗରିକଙ୍କ ସୁରକ୍ଷା ପ୍ରସଙ୍ଗରେ ଅବଗତ କରାଇବା ସହ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ପଶ୍ଚିମ ଏସିଆରେ ଉପୁଜିଥିବା ପରିସ୍ଥିତି ପରିପ୍ରେକ୍ଷୀରେ କୂଟନୈତିକ ଯୋଗାଯୋଗ, କ୍ଷେତ୍ରୀୟ ସ୍ଥିରତା ପ୍ରତି ଥିବା ବିପଦ ଓ ବୈଷୟିକ ଶକ୍ତି ଉପରେ ପ୍ରଭାବ ସଂକ୍ରାନ୍ତ ବିଷୟ ନେଇ ଆଲୋଚନା କରିଥିଲେ। ସେ କହିଥିଲେ, ଏଭଳି ସମସ୍ୟାର ସମାଧାନ ପାଇଁ ଉତ୍ତମ ଆଲୋଚନା, କୂଟନୈତିକ ଯୋଗାଯୋଗ ଏପରିକି ମାନବତାର ସ୍ୱାର୍ଥ ରକ୍ଷା ଲାଗି ଭାରତ ସର୍ବଦା ଶାନ୍ତି ଉପରେ ଗୁରୁତ୍ୱ ଦେଇଆସିଛି।
जहां तक डिप्लोमेसी की बात है, भारत की भूमिका स्पष्ट है। शुरुआत से ही हमने इस संघर्ष को लेकर अपनी गहरी चिंता व्यक्त की है। भारत ने नागरिकों, एनर्जी और ट्रांसपोर्ट से जुड़े इंफ्रास्ट्रक्चर पर हमलों का विरोध किया है। कमर्शियल जहाजों पर हमला और हॉर्मुज स्ट्रेट जैसे अंतर्राष्ट्रीय जलमार्ग में रुकावट अस्वीकार्य है।
ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ସରକାର ପେଟ୍ରୋଲ, ଡିଜେଲ, ତୈଳ, ଗ୍ୟାସ୍ ଓ ସାର ଯୋଗାଣକୁ ବ୍ୟବସ୍ଥିତ କରିବା ଉପରେ ସୁନିଶ୍ଚିତ ପଦକ୍ଷେପ ନେଉଛନ୍ତି। ବିଗତ 11 ବର୍ଷ ମଧ୍ୟରେ ଭାରତ ଶକ୍ତି ଆମଦାନୀ ଉତ୍ସକୁ 37 ରାଷ୍ଟ୍ରରୁ ବୃଦ୍ଧି କରି 41 ରାଷ୍ଟ୍ରରେ ପହଞ୍ଚାଇ ପାରିଛି, ଯଦ୍ୱାରା କୌଣସି ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ଉପରେ ନିର୍ଭରତାକୁ କମାଇବାରେ ଏହା ସହାୟକ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତରେ ଥିବା ହିନ୍ଦୁ, ଶିଖ ଏବଂ ବୌଦ୍ଧ ଧର୍ମର ବ୍ୟକ୍ତିମାନେ କେବଳ ଅନୁସୂଚିତ ଜାତିର ମାନ୍ୟତା ଦାବି କରିପାରିବେ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ଖ୍ରୀଷ୍ଟିଆନ ଭଳି ଅନ୍ୟ ଯେକୌଣସି ଧର୍ମକୁ ଯଦି ପରିବର୍ତ୍ତନ କରାଯାଇଥାଏ ସେ କ୍ଷେତ୍ରରେ ଅନୁସୂଚିତ ଜାତିର ମାନ୍ୟତା ହରାଇବାକୁ ପଡ଼ିବ। ଆନ୍ଧ୍ରପ୍ରଦେଶ ହାଇକୋର୍ଟର ଏକ ଆଦେଶକୁ ବଜାୟ ରଖି ସୁପ୍ରିମକୋର୍ଟ କହିଛନ୍ତି, ଯଦି ଜଣେ ବ୍ୟକ୍ତି ଖ୍ରୀଷ୍ଟିଆନ ଧର୍ମକୁ ପରିବର୍ତ୍ତନ ହୋଇଥାନ୍ତି ଏବଂ ସକ୍ରିୟ ଭାବରେ ସେହି ଧର୍ମକୁ ସ୍ୱୀକାର କରିଥାନ୍ତି, ତେବେ ସେ ଅନୁସୂଚିତ ଜାତି ମାନ୍ୟତା ବଜାୟ ରଖିପାରିବେ ନାହିଁ। ବିଚାରପତି ଜଷ୍ଟିସ୍ ପିକେ ମିଶ୍ର ଓ ଜଷ୍ଟିସ୍ ମନମୋହନଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଜଣେ ଦଳିତ ବ୍ୟକ୍ତି ଯଦି ଖ୍ରୀଷ୍ଟିଆନ ଧର୍ମକୁ ଧର୍ମାନ୍ତରିତ ହୁଅନ୍ତି, ସେ ଅନୁସୂଚିତ ଜାତି ଏବଂ ଜନଜାତି ଅତ୍ୟାଚାର ନିବାରଣ ଆଇନ ଅନୁଯାୟୀ ସୁରକ୍ଷା ଦାବି କରିପାରିବେ ନାହିଁ। କୋର୍ଟ କହିଛନ୍ତି, ସମ୍ବିଧାନର ଅନୁସୂଚିତ ଜାତି ସମ୍ପର୍କିତ 1950 ଆଇନ ଅନୁଯାୟୀ ସ୍ୱଷ୍ଟ ଭାବେ ପ୍ରତିବନ୍ଧକ ଜାରି କରାଯାଇଛି। 1950 ଆଇନର ଧାରା 3 ଅନୁଯାୟୀ ହିନ୍ଦୁ, ଶିଖ କିମ୍ବା ବୌଦ୍ଧ ଧର୍ମ ବ୍ୟତୀତ ଅନ୍ୟ ଯେକୌଣସି ଧର୍ମକୁ ଗ୍ରହଣ କରୁଥିବା ବ୍ୟକ୍ତି ଅନୁସୂଚିତ ଜାତିର ମାନ୍ୟତା ପାଇପାରିବେ ନାହିଁ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳସେବା କ୍ଷେତ୍ରରେ 5 ସଂସ୍କାର ବିଷୟରେ ଘୋଷଣା କରିଛନ୍ତି। ନୂଆଦିଲ୍ଲୀରେ ଏହି ଘୋଷଣା କରି ଶ୍ରୀ ବୈଷ୍ଣବ କହିଛନ୍ତି, ଚଳିତ ବର୍ଷ 52 ସପ୍ତାହରେ 52 ସଂସ୍କାରମୂଳକ ସମାଧାନ କରାଯିବ। ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ବୈଷ୍ଣବ କହିଛନ୍ତି, ଟିକେଟ୍ ବାତିଲ ଓ ଦେୟ ଫେରସ୍ତ ନିୟମ, ଟ୍ରେନ୍ ବୋର୍ଡିଂରେ ପରିବର୍ତ୍ତନ, ପରିବହନ, ଗାଡ଼ି ମୋଟର ପରିବହନ ଏବଂ ଉନ୍ନତମାନର ନିର୍ମାଣ ଭଳି ସଂସ୍କାରମୂଳକ ପଦକ୍ଷେପ ହାତକୁ ନିଆଯାଇଛି। ଟିକେଟ୍ ବାତିଲ କରିବା ଏବଂ ଦେୟ ଫେରସ୍ତ ସମ୍ପର୍କରେ ଶ୍ରୀ ବୈଷ୍ଣବ କହିଛନ୍ତି, ଟ୍ରେନ୍ ଯାତ୍ରା ଆରମ୍ଭ କରିବାର 72 ଘଣ୍ଟା ପୂର୍ବରୁ ଟିକେଟ୍ ବାତିଲ କଲେ ଯାତ୍ରୀମାନଙ୍କୁ ଅଳ୍ପ କିଛି ଅର୍ଥ ବାଦ୍ ଦେଇ ବଳକା ଅର୍ଥ ଫେରସ୍ତ କରାଯିବ। ସେ କହିଛନ୍ତି, 72 ଘଣ୍ଟା ପୂର୍ବରୁ ଏବଂ 24 ଘଣ୍ଟା ପର୍ଯ୍ୟନ୍ତ ଯଦି ଟିକେଟ୍ ବାତିଲ କରାଯାଏ ତେବେ ମୋଟ ଭଡ଼ାର 25% କଟାଯିବ। ତେବେ 8 ଘଣ୍ଟାରୁ 24 ଘଣ୍ଟା ମଧ୍ୟରେ ବାତିଲ କରାଯାଉଥିବା ଟିକେଟ୍ଗୁଡ଼ିକ ପାଇଁ 50% ଭଡ଼ା ଫେରସ୍ତ କରାଯିବ। ଟ୍ରେନ୍ ଛାଡ଼ିବାର 8 ଘଣ୍ଟା ମଧ୍ୟରେ ଟିକେଟ୍ ବାତିଲ ହୋଇଥିଲେ କୌଣସି ଫେରସ୍ତ ଅର୍ଥ ମିଳିବ ନାହିଁ। ଅନ୍ୟପକ୍ଷରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ରେଳବାଇ କାଉଣ୍ଟରରୁ ଯେଉଁ ଟିକେଟ୍ କରାଯାଇଥିବ ତାହା ଦେଶର ଯେକୌଣସି ରେଳ କାଉଣ୍ଟରରେ ବାତିଲ ପାଇଁ ଉପସ୍ଥାପନ କରାଯାଇପାରିବ। ଶ୍ରୀ ବୈଷ୍ଣବ କହିଛନ୍ତି, ଏଣିକି ଯାତ୍ରୀମାନେ ଟ୍ରେନ୍ ଛାଡ଼ିବାର 30 ମିନିଟ୍ ପୂର୍ବରୁ ସେ କେଉଁ ରେଳ ଷ୍ଟେସନରୁ ଟ୍ରେନ୍ରେ ଚଢ଼ିବେ ତାହା ପରିବର୍ତ୍ତନ କରିପାରିବେ। ସେ କହିଛନ୍ତି, ଚାର୍ଟ ପ୍ରସ୍ତୁତ ହେବା ପୂର୍ବରୁ ଷ୍ଟେସନ ପରିବର୍ତ୍ତନ ସମ୍ଭବ ହେଉଥିବା ବେଳେ ଏବେ ସେଥିରେ ପରିବର୍ତ୍ତନ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ମୈଁ ସୁନୀଲ ପୁଲିସ କେ ପାସ୍ ଆକାର ଆତ୍ମସମର୍ପଣ କରିଚୁକା ହୁଁ। ୟହାଁ ଅମକୁଲ ବିଶ୍ କ୍ୟାଡର ପୁଲିସ କେ ପାସ୍ ହେ शुक्र दादा, शीला, रजिता, मेरा आपसे अनुरोध है कि आप पार्टी छोड़कर आ जाइए और दूसरों को पार्टी छोड़ते समय मत रोकिए, क्योंकि 31 मार्च 2026 के बाद सरकार आत्मसमर्पण स्वीकार नहीं करेगी। इसलिए पुलिस की गोली से मार जाने के बजाय आप सभी किसी भी गांव वालों के फोन नंबर से नीतू दादा को फोन करें। नीतू दादा और मैं स्वयं आपको लेने आएंगे और सुरक्षित तरीके से पुलिस के पास आत्मसमर्पण करवाएंगे। नीतू दादा का फोन नंबर 7815070531।
ଯକ୍ଷ୍ମା ରୋଗର କାରଣ, ଏହାର ନିରାକରଣ ଏବଂ ସ୍ୱାସ୍ଥ୍ୟ, ସାମାଜିକ, ଅର୍ଥନୈତିକ କ୍ଷେତ୍ରରେ ପଡ଼ୁଥିବା ପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ବିଶ୍ୱ ଯକ୍ଷ୍ମା ଦିବସ ପାଳନ କରାଯାଉଛି। ଏହି ରୋଗର ମୂଳୋତ୍ପାଟନ ପାଇଁ ପ୍ରୟାସକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ପ୍ରତିବର୍ଷ ମାର୍ଚ୍ଚ 24 ତାରିଖରେ ଏହି ଦିବସ ପାଳିତ ହୋଇଥାଏ। 1882 ଡକ୍ଟର ରବର୍ଟ କୋଚ୍‌ଙ୍କ ଯକ୍ଷ୍ମା ଜୀବାଣୁ ଆବିଷ୍କାରର ବାର୍ଷିକୀ ପାଳନ ଅବସରରେ ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଆମେ ଯକ୍ଷ୍ମାର ମୂଳୋତ୍ପାଟନ କରିପାରିବୁ। ଏହି ଦିବସଗୁଡ଼ିକର ଅବ୍ୟବହିତ ପୂର୍ବରୁ ଗତ ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ବାର୍ତ୍ତାରେ ଯକ୍ଷ୍ମା ରୋଗର ନିରାକରଣ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନରେ ରୋଗ ଚିହ୍ନଟ, ମାଗଣା ଚିକିତ୍ସା ଏବଂ ପୁଷ୍ଟିକର ସହାୟତା ପଦକ୍ଷେପ ଦ୍ୱାରା ରୋଗୀ ସେବାରେ ଉଲ୍ଲେଖନୀୟ ଅଗ୍ରଗତି ଘଟିଛି। ଯକ୍ଷ୍ମା ମୁକ୍ତ ଭାରତ ଗଠନ ନେଇ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ରାଷ୍ଟ୍ରପତି ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଦେଶରୁ ଯକ୍ଷ୍ମା ଦୂର କରିବା ପାଇଁ ଏବଂ ସବୁଠାରୁ ଦୁର୍ବଳ ଲୋକଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟ ସୁନିଶ୍ଚିତ କରିବା ଲାଗି ଆହ୍ୱାନ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନଡ୍ଡା କହିଛନ୍ତି ଭାରତ ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଲ୍ଲେଖନୀୟ ଅଗ୍ରଗତି କରିଛି। ଯକ୍ଷ୍ମା ରୋଗର ଚିହ୍ନଟ, ପ୍ରତିରୋଧ, ନିରାକରଣ ଏବଂ ଚିକିତ୍ସା କ୍ଷେତ୍ରରେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଥିବା ଶ୍ରୀ ନଡ୍ଡା କହିଛନ୍ତି। ଆଜି ଦିବସର ବାର୍ତ୍ତା ଯକ୍ଷ୍ମା ମୁକ୍ତ ଭବିଷ୍ୟତ ପ୍ରତି ପ୍ରତିବଦ୍ଧତା ଓ ବିଶ୍ୱାସକୁ ପ୍ରତିଫଳିତ କରେ ବୋଲି ସେ କହିଛନ୍ତି। ଏହି ଅବସରରେ ସେ ଦେଶର ସ୍ୱାସ୍ଥ୍ୟକର୍ମୀଙ୍କ ଅକ୍ଲାନ୍ତ ସେବା ଓ ଯତ୍ନ ପାଇଁ କୃତଜ୍ଞତା ପ୍ରକାଶ ପୂର୍ବକ ସୁସ୍ଥ ଏବଂ ସଶକ୍ତ ରାଷ୍ଟ୍ର ଗଠନ ଦିଗରେ ସମସ୍ତେ କାମ କରିବା ଲାଗି ଆହ୍ୱାନ ଦେଇଛନ୍ତି। କେନ୍ଦ୍ର ସରକାର ଗତ 5 ମଧ୍ୟରେ ଦେଶର ସମବାୟ କ୍ଷେତ୍ରର ସୁଦୃଢ଼ୀକରଣ ନିମନ୍ତେ 5 କୋଟି ଟଙ୍କା ପ୍ରଦାନ କରିଛନ୍ତି। ଆଜି ଲୋକସଭାରେ ଏକ ଅତିରିକ୍ତ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସମବାୟ ରାଷ୍ଟ୍ରମନ୍ତ୍ରୀ କିଷନ ପାଲ ଗୁଜର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି 1963 2014 ପର୍ଯ୍ୟନ୍ତ ଦୀର୍ଘ 51 ଧରି ଦେଶର ସମବାୟ କ୍ଷେତ୍ରକୁ ସୁଦୃଢ଼ କରିବା ଲାଗି କେବଳ 50,000 କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ଶ୍ରୀ ପାଲ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର କୃଷକମାନଙ୍କ ବିକାଶକୁ ପ୍ରାଧାନ୍ୟ ଦେଉଛନ୍ତି। ପ୍ରଥମଥର ପାଇଁ ସମବାୟ ଚିନି କାରଖାନା ସ୍ଥାପନ କରିବା ଲାଗି ଯୋଜନା ପ୍ରଣୟନ କରାଯାଇଛି ଏବଂ ସେଥିରେ 10,000 କୋଟି ଟଙ୍କା ନିବେଶ ଲାଗି ପ୍ରସ୍ତାବ ରହିଛି। ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଲୋକଙ୍କ ମଙ୍ଗଳ ପାଇଁ ସରକାରୀ ସମ୍ପତ୍ତିର ବିକେନ୍ଦ୍ରୀକରଣ ଓ ମୁଦ୍ରୀକରଣ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ଆଜି ପଞ୍ଜିକୃତ ହୋଇଥିବା ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଏନ୍ଏଚ୍ଏଆଇ ପ୍ରାୟୋଜିତ ରାଜମାର୍ଗ ଇନ୍ଫ୍ରା ଇନ୍ଭେଷ୍ଟମେଣ୍ଟ ଟ୍ରଷ୍ଟର ଶୁଭାରମ୍ଭ କରି ଶ୍ରୀ ଗଡ଼କରୀ ଏହା କହିଛନ୍ତି। ରାଜମାର୍ଗ ଇନ୍ଫ୍ରା ଇନ୍ଭେଷ୍ଟମେଣ୍ଟ ଟ୍ରଷ୍ଟ ପ୍ରତି ନିବେଶକଙ୍କର ଆଗ୍ରହ ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଛି। ଏହି କାର୍ଯ୍ୟକ୍ରମ ଅବସରରେ ଏନ୍ଏଚ୍ଏଆଇର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। 2014 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଆସିବା ପରଠାରୁ ବିଭିନ୍ନ ଭିତ୍ତିଭୂମି ବିକାଶ ଦିଗରେ ଗୁରୁତ୍ୱ ଦିଆଯାଇଆସୁଛି। ସରକାରଙ୍କ ପ୍ରଥମ ଶାସନ କାଳରେ 3,00,000 କୋଟି ଟଙ୍କା ମୂଲ୍ୟର ଭିତ୍ତିଭୂମି ପ୍ରକଳ୍ପ ଲାଭଦାୟକ ହୋଇଥିବାବେଳେ ନିବେଶକମାନଙ୍କୁ ପୁଞ୍ଜିନିବେଶ କରିବାରେ ବେଶ୍ ସଫଳତା ଆଣିଦେଇଛି। ଏବେ ସେହି ପରିସ୍ଥିତିରେ ଅନେକ ଉନ୍ନତି ଘଟିଛି, ଫଳରେ ବିଭିନ୍ନ ମନ୍ତ୍ରଣାଳୟ ପକ୍ଷରୁ ଭିତ୍ତିଭୂମି ଉନ୍ନତି ଲାଗି ସମସ୍ତ ପ୍ରକାର ଆଗୁଆ ମଞ୍ଜୁରୀ ମିଳିପାରୁଛି। ଏଥିଯୋଗୁଁ ସେହି ପ୍ରକଳ୍ପ କାର୍ଯ୍ୟକାରୀ ନେଇ ଉପୁଜିଥିବା ଆଶଙ୍କା ବହୁମାତ୍ରାରେ ହ୍ରାସ ପାଉଛି ବୋଲି ଶ୍ରୀ ଗଡ଼କରୀ କହିଛନ୍ତି। ଅନେକ ପଦକ୍ଷେପର ଶୁଭାରମ୍ଭ ବେଳେ ନକାରାତ୍ମକ ସ୍ଥିତି ଉପୁଜୁଥିବା ବେଳେ ପରବର୍ତ୍ତୀ ସମୟରେ ନିବେଶକମାନଙ୍କର ଯୋଗଦାନ ସରକାରଙ୍କ ବିଶ୍ୱାସକୁ ଅଧିକ ଦୃଢ଼ୀଭୂତ କରିଛି। ବର୍ତ୍ତମାନ ଭିତ୍ତିଭୂମି ବିକାଶ ଦିଗରେ ସରକାର ବହୁବିଧ ପଦକ୍ଷେପ ନେଉଛନ୍ତି। ପ୍ରାୟ 8,00,000 କୋଟି ଟଙ୍କାର ଭିତ୍ତିଭୂମି ବିକାଶ ନେଇ ନିଆଯାଇଥିବା ପଦକ୍ଷେପ ଠିକ୍ ଭାବରେ କାର୍ଯ୍ୟକାରୀ ହେଲେ ଦେଶର ଅର୍ଥନୀତିକୁ ଏହା ସୁଦୃଢ଼ କରିବ ବୋଲି ମନ୍ତ୍ରୀ ଶ୍ରୀ ଗଡ଼କରୀ କହିଛନ୍ତି। ପଶ୍ଚିମ ଏସିଆରେ ଉତ୍ତେଜନାମୂଳକ ପରିସ୍ଥିତି ଓ ଭାରତର ସ୍ଥିତି ଉପରେ ଆଜି ରାଜ୍ୟସଭାରେ ବକ୍ତବ୍ୟ ରଖିବେ ପ୍ରଧାନମନ୍ତ୍ରୀ। ହିନ୍ଦୁ, ଶିଖ ଏବଂ ବୌଦ୍ଧ ଧର୍ମର ବ୍ୟକ୍ତିବିଶେଷ କେବଳ ଅନୁସୂଚିତ ଜାତିର ମାନ୍ୟତା ଦାବି କରିପାରିବେ କହିଲେ ସୁପ୍ରିମକୋର୍ଟ। ଏବଂ ଯକ୍ଷ୍ମା ରୋଗର କାରଣ ଓ ନିରାକରଣ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଯକ୍ଷ୍ମା ଦିବସ। ସମ୍ବାଦ ଶେଷ ହେଲା।